ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ପ୍ରାଣୀ ଚିକିତ୍ସକଙ୍କ ଅବଦାନକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ। ଭୁବନେଶ୍ୱରଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ 219 ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ କରିବେ ମୁଖ୍ୟମନ୍ତ୍ରୀ। ଦେବଗଡ଼ ଜିଲ୍ଲାରେ 280 କୋଟି ଟଙ୍କାର 124 ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଗ୍ରୀଷ୍ମଲହରୀ ବୃଦ୍ଧି ନେଇ 15 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେଉଛି ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ପ୍ରତିଯୋଗିତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ କାର୍ଯ୍ୟକ୍ରମର 133ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଏପ୍ରିଲ୍ ମାସର ଶେଷ ଶନିବାର ଦିନ ପ୍ରାଣୀ ଚିକିତ୍ସକଙ୍କ ନିଷ୍ଠା, ସେବାଭାବ ଏବଂ ସମାଜ ପ୍ରତି ଅବଦାନକୁ ସ୍ମରଣ କରି ଏହି ଦିବସ ପାଳନ କରାଯାଇଥାଏ। ପ୍ରାଣୀମାନେ ପରିବେଶ ସନ୍ତୁଳନ ଏବଂ ମାନବ ସ୍ୱାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ଅଂଶ। ପ୍ରାଣୀମାନଙ୍କ ଚିକିତ୍ସା, ଜିନୋଟିକ୍ ରୋଗ ନିୟନ୍ତ୍ରଣ, ଖାଦ୍ୟ ସୁରକ୍ଷା ଓ ସାର୍ବଜନୀନ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପ୍ରାଣୀ ଚିକିତ୍ସକମାନେ କାର୍ଯ୍ୟ କରିଥାନ୍ତି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ପ୍ରାଣୀ ଚିକିତ୍ସକ ଖାଦ୍ୟ ଓ ସ୍ୱାସ୍ଥ୍ୟର ରକ୍ଷକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ପ୍ରାଣୀ ଚିକିତ୍ସକ ଏବଂ ବୃତ୍ତିଧାରୀଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି, ପଶୁପାଳକଙ୍କ ନିରନ୍ତର ପ୍ରଚେଷ୍ଟା ଯୋଗୁଁ ସୁସ୍ଥ ଓ ସୁରକ୍ଷିତ ସମାଜ ଗଠନ ସହ ଗ୍ରାମୀଣ ଜୀବନ ଜୀବିକା ସୁଦୃଢ଼ ହୋଇଥାଏ। ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ଶ୍ରୀ ମାଝୀ 76 ନୂତନ ପ୍ରାଣୀ ଚିକିତ୍ସାଳୟ ଗୃହ ଓ 12 ମତ୍ସ୍ୟ ସମ୍ପଦ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହି ଅବସରରେ 219 ନୂତନ ପ୍ରାଣୀ ସମ୍ପଦ ଭିତ୍ତିଭୂମି ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ପ୍ରାଣୀ ଚିକିତ୍ସା ଦିବସ ଅବସରରେ ରାଜ୍ୟ ସରକାରଙ୍କ ପ୍ରାଣୀ ଚିକିତ୍ସା ସେବା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ହାଡ଼ିବନ୍ଧୁ ଭୋଇ ପ୍ରତିକ୍ରିୟାରେ ଆକାଶବାଣୀକୁ କହିଛନ୍ତି,
ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଏପ୍ରିଲ୍ ମାସ ଶେଷ ଶନିବାର ଦିନ ପ୍ରାଣୀ ଚିକିତ୍ସକମାନଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ। ଏହି ବର୍ଷର ଥିମ୍ ରହିଛି, ପ୍ରାଣୀ ଚିକିତ୍ସକ ଖାଦ୍ୟ ଏବଂ ସ୍ୱାସ୍ଥ୍ୟର ରକ୍ଷକ। ମଣିଷ ସ୍ୱାସ୍ଥ୍ୟ ହେଉ କି ପ୍ରାଣୀ ସ୍ୱାସ୍ଥ୍ୟ ହେଉ, ଆମର ପରିବେଶ ସହିତ ଏହା ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ୱାନ୍ ହେଲ୍ଥ କନ୍ସେପ୍ଟରେ ଆମର ଗୃହପାଳିତ ପ୍ରାଣୀ, ବନ୍ୟପ୍ରାଣୀ ଏମାନେ ସୁସ୍ଥ ରହିଲେ ଆମେ ମଧ୍ୟ ସୁସ୍ଥ ରହିବା।
ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ପ୍ରାଣୀ ସମ୍ପଦ ଚିକିତ୍ସା ଦିବସ ପାଳିତ ହୋଇଛି। ଜିଲ୍ଲାର 7 ବ୍ଲକର ବିଭିନ୍ନ ପଞ୍ଚାୟତର ଶତାଧିକ ଚାଷୀ ଏଥିରେ ଯୋଗ ଦେଇଥିଲେ। ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆସନ୍ତା 30 ଅନୁଷ୍ଠିତ ହେବ। ଏହି ଦିନିକିଆ ଅଧିବେଶନରେ ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା କରାଯିବ। ସ୍ୱତନ୍ତ୍ର ଅଧିବେଶନ ନେଇ ଓଡ଼ିଶା ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସଂସଦରେ ଚଳିତ ମାସ 16 ସୀମା ପୁନଃ ନିର୍ଦ୍ଧାରଣ ଓ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ 33% ଆସନ ସଂରକ୍ଷଣ କରିବାକୁ ଅଧିନିୟମରେ ଲକ୍ଷ୍ୟ ରଖାଯାଇଛି। ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ କହିଛନ୍ତି, 131ତମ ସମ୍ଭିଧାନ ସଂଶୋଧନ ବିଲ୍ ନାରୀଙ୍କ ସ୍ୱପ୍ନ ଓ ଅଧିକାରକୁ ସାକାର କରିବ। ଆଗାମୀ ଦିନରେ ମହିଳାଙ୍କ ଅଧିକାର ପାଇଁ ସରକାର ପ୍ରୟାସ ଜାରି ରଖିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ଜନ ଆକ୍ରୋଶ ମହିଳା ସମ୍ମିଳନୀ ଆଜି ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଇଛି। ଆମେ ନିଷ୍ପତ୍ତି କରିଛୁ ଯେ ପାର୍ଲାମେଣ୍ଟରେ ମହିଳାଙ୍କ ଅଧିକାରରେ ଯେଉଁମାନେ ଆମକୁ ନା କହିଲେ, ଯେଉଁମାନେ ସଂରକ୍ଷଣ ଦବାରେ ବିରୋଧରେ ଭୋଟ ଦେଲେ, ମହିଳା ଶକ୍ତିକୁ ଜାଗ୍ରତ କରି ସେହି ଦଳମାନଙ୍କର ବିରୋଧରେ ଯିବୁ। ମହିଳା ସଂରକ୍ଷଣର ଲାଲ ବଟନ ଦବେଇ ଏ ସଂରକ୍ଷଣ ବିଧେୟକକୁ ବିରୋଧ କରିଛନ୍ତି। ଗାଁ ରାସ୍ତାରେ ମହିଳାମାନେ ତାଙ୍କୁ ବିରୋଧ କରିବେ। ଆମେ ମହିଳାଙ୍କୁ ଜାଗୃତ କରିବା ପାଇଁ ଆଜି ମହିଳା ସମ୍ମିଳନୀରେ ଗଞ୍ଜାମକୁ ଆସିଥିଲୁ।
ନବରଙ୍ଗପୁର ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ସ୍ଥାନୀୟ ଗୁଣ୍ଡିଚା ମନ୍ଦିରଠାରୁ ଚାମୁରିଆଗୁଡ଼ା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ନାରୀବନ୍ଧନ ଅଧିନିୟମ ଆଗାମୀ ଦିନରେ ନାରୀଙ୍କୁ ସ୍ୱାଭିମାନ ସହ ବଞ୍ଚବା ପାଇଁ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ସହିତ ଆଲୋଚନା ଏବଂ ସେମାନଙ୍କ ପରାମର୍ଶକୁ ଭିତ୍ତି କରି ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଦେବଗଡ଼ ଜିଲ୍ଲାରେ ପ୍ରାୟ 280 କୋଟି ଟଙ୍କାର 124 ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରି ଶ୍ରୀ ପ୍ରଧାନ କହିଛନ୍ତି, ଜିଲ୍ଲାକୁ ବିକଶିତ କରିବାକୁ ହେଲେ ଅଞ୍ଚଳର ପର୍ଯ୍ୟଟନର ବୃଦ୍ଧି, ସ୍ୱଚ୍ଛତା, କୃଷି କ୍ଷେତ୍ରରେ ଅଭିବୃଦ୍ଧି ଆଦି ପ୍ରତିଟି କ୍ଷେତ୍ରକୁ ଗୁରୁତ୍ୱ ଦେବାକୁ ହେବ। ଜିଲ୍ଲାବାସୀଙ୍କୁ ସ୍ୱାଭିମାନ ସହ ବଞ୍ଚବାକୁ ହେଲେ ରୋଜଗାର ବୃଦ୍ଧି ସହିତ ଅର୍ଥନୈତିକ ବିକାଶକୁ ଅଗ୍ରାଧିକାର ଦେବାକୁ ହେବ। ଘରେ ଘରେ ପାଇପ୍ ଯୋଗେ ଗ୍ୟାସ୍ ସେବାର ଶୁଭାରମ୍ଭ, ବୁନ୍ଦା ଜଳସେଚନର ବ୍ୟବସ୍ଥା ଆଗାମୀ ଦିନରେ ଦେବଗଡ଼ ଜିଲ୍ଲାକୁ ବିକାଶମୁଖୀ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଉପସ୍ଥିତ ଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଗଞ୍ଜାମ ଜିଲ୍ଲା ଗସ୍ତର ଆଜି ଦ୍ୱିତୀୟ ଦିନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଶ୍ରୀମତୀ ପରିଡ଼ା ଗୋପାଳପୁର ବେଳାଭୂମି ପରିଦର୍ଶନ କରି ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା, ଭିତ୍ତିଭୂମିର ବିକାଶ ଓ ସୌନ୍ଦର୍ଯ୍ୟକରଣ ଜରିଆରେ ବେଳାଭୂମିକୁ ଆହୁରି ଆକର୍ଷଣୀୟ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଜିଲ୍ଲାର ପ୍ରସିଦ୍ଧ ଐତିହାସିକ ପର୍ଯ୍ୟଟନସ୍ଥଳୀ ପୋତାଗଡ଼ର ସର୍ବାଙ୍ଗୀନ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ ଦେଇଛନ୍ତି। ଝାରସୁଗୁଡ଼ା ବ୍ଲକରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପକୁ ଆସନ୍ତା ମାସ 31 ତାରିଖ ସୁଦ୍ଧା ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପ୍ରକଳ୍ପର ଗୁଣବତ୍ତାକୁ ସୁନିଶ୍ଚିତ କରିବା ସହ ସେଗୁଡ଼ିକର ମାନଦଣ୍ଡ ଯାଞ୍ଚ କରିବା ଏବଂ ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରକଳ୍ପ ଶେଷ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଜିଲ୍ଲାରେ ସମୁଦାୟ 171 ଉନ୍ନୟନମୂଳକ ପ୍ରକଳ୍ପ ମଧ୍ୟରୁ 88 ପ୍ରକଳ୍ପର କାର୍ଯ୍ୟ ଶେଷ ହେବା ସହ 18 ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି। ମ୍ୟାଲେରିଆର ପ୍ରତିକାର ଓ ପ୍ରତିରୋଧ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମ୍ୟାଲେରିଆର ମୂଳୋତ୍ପାଟନ ପାଇଁ ଦୃଢ଼ ସଂକଳ୍ପ, ବର୍ତ୍ତମାନ ଆମେ ପାରିବା, ଆମେ ନିଶ୍ଚିତ ପାରିବା। 2008 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ଦିବସ ପାଳନ କରାଯାଉଛି। ମାଇ ଏନୋଫିଲିସ୍ ମଶା କାମୁଡ଼ିବା ଦ୍ୱାରା ସାଧାରଣତଃ ମ୍ୟାଲେରିଆ ଜ୍ୱର ହୋଇଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାର୍ତ୍ତାରେ କହିଛନ୍ତି, ମ୍ୟାଲେରିଆ ଦୂର କରିବା ପାଇଁ ସରକାର ସଂକଳ୍ପବଦ୍ଧ। ସଚେତନତା ନିବାରଣ ଏବଂ ସାମୁହିକ କାର୍ଯ୍ୟ ମାଧ୍ୟମରେ ଆମେ ଏକ ସୁସ୍ଥ ଓ ମ୍ୟାଲେରିଆ ମୁକ୍ତ ରାଜ୍ୟ ସୁନିଶ୍ଚିତ କରିପାରିବା ବୋଲି ଶ୍ରୀ ମାଝୀ କହିଛନ୍ତି। ବିଶ୍ୱ ମ୍ୟାଲେରିଆ ଦିବସ ସମ୍ପର୍କରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
ଆଜି ବିଶ୍ୱ ମ୍ୟାଲେରିଆ ନିରୋଧ ଦିବସ। ମ୍ୟାଲେରିଆ ଏମିତି ଗୋଟେ ରୋଗ ଯାହାକି ମସ୍ତିଷ୍କଠୁ ଆରମ୍ଭ କରି ଯକୃତ, ବୃକକ୍, ଫୁସ୍ଫୁସ୍ ଆଉ ରୋଗୀର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ବିକଳାଙ୍ଗ କରିଦେଇଥାଏ। ଗୋଟାଏ ପାରାସାଇଟ୍ ବର୍ନ ଡିଜିଜ୍, ଆମର ପ୍ଲାଜ୍ମୋଡିୟମ୍ ଫାଲ୍ସିଫେରମ୍, ଭାଇଭାକ୍ସ, ଓଭେଲ୍ ଓ ମ୍ୟାଲେରିଆ ଦ୍ୱାରା ଫିମେଲ୍ ଏନୋଫିଲିସ୍ ମଶାରେ ମ୍ୟାଲେରିଆ ବ୍ୟାପିଥାଏ। କିନ୍ତୁ ଫାଲ୍ସିଫେରମ୍ ମ୍ୟାଲେରିଆ ବେଳେବେଳେ ଘାତକ ହୋଇଥାଏ ଓ ରୋଗୀଙ୍କୁ ବିପଦକୁ ଟାଣି ନେଇଥାଏ। ତେଣୁ ଆମେ ଯଦି ମଶାରି ଟାଙ୍ଗି ଶୋଇବା ଆଉ ମ୍ୟାଲେରିଆର ପ୍ରୋଫାଇଲ୍ ଏକ୍ସିସ୍ ଏଣ୍ଡେମିକ୍ ଏରିଆରେ ନେବା, ନିଶ୍ଚିତ ଭାବରେ ମ୍ୟାଲେରିଆରୁ ରକ୍ଷା ପାଇପାରିବା।
ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟଠାରେ ମିଶନ ଶକ୍ତି ଓଡ଼ିଶା ଏବଂ ୟୁଏନ୍ଏଫ୍ସିଏର ମିଳିତ ସହଯୋଗରେ ଡିଜି ଶକ୍ତି ଦିଦିଙ୍କ 5-ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା 44.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଆଗାମୀ 24 ମଧ୍ୟରେ ଝଡ଼ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 18 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 2026-27 କନିଷ୍ଠ ଓ ବରିଷ୍ଠ ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିୟନ୍ସିପ୍ ଆରମ୍ଭ ହେଉଛି। ଓଡ଼ିଶା ଜିମ୍ନାଷ୍ଟିକ୍ ସଂଘ, ଭାରତୀୟ ଜିମ୍ନାଷ୍ଟିକ୍ ମହାସଂଘ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସହଯୋଗରେ ହେବାକୁ ଥିବା ପ୍ରତିଯୋଗିତାରେ 600 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ପ୍ରାଣୀ ଚିକିତ୍ସକଙ୍କ ଅବଦାନକୁ ସ୍କରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ। ଭୁବନେଶ୍ୱରଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ 219 ପ୍ରକଳ୍ପ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ କରିବେ ମୁଖ୍ୟମନ୍ତ୍ରୀ। ଦେବଗଡ଼ ଜିଲ୍ଲାରେ 280 କୋଟି ଟଙ୍କାର 124 ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଗ୍ରୀଷ୍ମ ଲହରୀ ବୃଦ୍ଧି ନେଇ 15 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଉଛି ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ପ୍ରତିଯୋଗିତା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।